ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଭିନ୍ନକ୍ଷମ ସଶକ୍ତିକରଣ ଦିଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନକୁ ଆଜି ଜାତୀୟ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି. ଚଣ୍ଡିଗଡ଼ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ କରିବେ ସମୀକ୍ଷା. ବିହାରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପଦବୀ ପୂରଣ ପାଇଁ ହୋଇଥିବା ନିଯୁକ୍ତି ପରୀକ୍ଷା ବାତିଲ. ପାକିସ୍ତାନ ତେହେରିକ୍ ଇନ୍ସାଫ୍ ଦଳର ନେତାଙ୍କୁ ମିଶାଇ 93 ଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି. ଏବଂ ପୁରୁଷ ହକି ଜୁନିୟର ଏସିଆ କପ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ମାଲେସିଆ ମୁକାବିଲା. ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଆଜି ପାଳନ କରାଯାଉଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ଏହି ଅବସରରେ ଭିନ୍ନକ୍ଷମ ସଶକ୍ତିକରଣ ଦିଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନକୁ ଜାତୀୟ ପୁରସ୍କାର ପ୍ରଦାନ କରିବେ. ଏ ସମ୍ପର୍କରେ ସୂଚନା ଦେଇ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି, ମୋଟ 22 ଜଣ ବ୍ୟକ୍ତି ଏବଂ 11 ଅନୁଷ୍ଠାନକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି. ଏହି ଅବସରରେ ଦିବ୍ୟାଙ୍ଗଙ୍କ ଜୀବନ ଅଧିକ ସମୃଦ୍ଧ କରିବା ଲକ୍ଷ୍ୟରେ 16 କଲ୍ୟାଣକାରୀ ପଦକ୍ଷେପର ରାଷ୍ଟ୍ରପତି ଶୁଭାରମ୍ଭ କରିବେ. ସେଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତିକରଣ, ଉଦ୍ଭାବନ, ପ୍ରଯୁକ୍ତିବିଦ୍ୟାର ବ୍ୟାପକ ଉପଯୋଗ ସଂକ୍ରାନ୍ତ କ୍ଷେତ୍ର ରହିଛି. ଏହିଭଳି ପଦକ୍ଷେପ ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ଓଡ଼ିଶା ଗସ୍ତରେ ଆସୁଛନ୍ତି. ଭୁବନେଶ୍ୱରଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ଆଦିମ ଓୱାର ଜର୍ପା ଜାହାର ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି. ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ. ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 75 ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବା ସହିତ ବ୍ଲୁ ଫ୍ଲାଗ୍ ବିଚ୍ରେ ନୌସେନା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ. ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର 40 ସମାବର୍ତ୍ତନ ଉତ୍ସବରେ ଆସନ୍ତା ଗୁରୁବାର ରାଷ୍ଟ୍ରପତି ଯୋଗଦେବେ. ଭୁବନେଶ୍ୱରରେ ନୂତନ ଜୁଡିସିଆଲ୍ କୋର୍ଟ କୋଠାକୁ ରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗ୍ରାମବାସୀଙ୍କ ସହ ମତ ବିନିମୟ କରିବେ. ବାଙ୍ଗିରିପୋଷି ଗୋରୁ ମହିଷାଣୀ, ବୁରାମରା ଚକୁଳିଆ ଏବଂ ବାଦାମପାହାଡ଼ କେନ୍ଦୁଝରଗଡ଼ ରେଳ ଲାଇନ, ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ରାଇରଙ୍ଗପୁର ବିମାନ ବନ୍ଦର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ ଗସ୍ତରେ ଯିବେ. ଗତ ଜୁଲାଇ 1 ଭାରତର ଅପରାଧିକ ନ୍ୟାୟିକ ବ୍ୟବସ୍ଥାକୁ ସୁସଂଗତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହୋଇଥିବା 3 ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ମୋଦି ଏହି ଅବସରରେ ସମୀକ୍ଷା କରିବେ. ନୂତନ ଅପରାଧିକ ଆଇନଗୁଡ଼ିକର କାର୍ଯ୍ୟକାରିତା ଦିଗରେ ପୁଲିସ୍ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବ. ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ସୁରକ୍ଷିତ ସମାଜ, ବିକଶିତ ଭାରତ, ଦଣ୍ଡରୁ ନ୍ୟାୟ ପର୍ଯ୍ୟନ୍ତ. ଏହି କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ. ପୁଞ୍ଜିନିବେଶ ଏବଂ ଅନ୍ୟାନ୍ୟ ଅର୍ଥନୈତିକ କ୍ଷେତ୍ରରେ ନିଷ୍ପତ୍ତି ପାଇଁ ଜାତୀୟ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ସହଯୋଗୀ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଅର୍ଥନୈତିକ ନିଷ୍ପତ୍ତି ନେବାବେଳେ ନୀତି ପ୍ରଣେତାଙ୍କୁ ଜାତୀୟ ନିରାପତ୍ତା ବ୍ୟବସ୍ଥା ଆଧାରରେ କାର୍ଯ୍ୟ କରିବା ଜରୁରୀ. ସେ କହିଛନ୍ତି, ବୈଷୟିକ ବାଣିଜ୍ୟ ଏବଂ ଯୋଗାଣ ଶୃଙ୍ଖଳା ନୀତି ନିୟମ ପରିପ୍ରେକ୍ଷୀରେ ବାଣିଜ୍ୟ କାରବାର ସତର୍କତା ଅବଲମ୍ବନ ଗୁରୁତ୍ୱପୂର୍ଣ୍ଣ. ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ବିଶ୍ୱସ୍ତ ଅଂଶୀଦାରଙ୍କ ସହ ସହଯୋଗ ବୃଦ୍ଧି କରିବା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି. ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଅବସରରେ ଭାରତ ଉପରେ ଏହାର ପ୍ରଭାବ ସମ୍ପର୍କରେ ମତ ଉପସ୍ଥାପନ କରିବାକୁ ଯାଇ ଡକ୍ଟର ଜୟଶଙ୍କର କହିଛନ୍ତି, ସମୟ ସହିତ ତାଳ ଦେଇ ଆମେରିକା ଓ ଭାରତ ମଧ୍ୟରେ ରଣନୈତିକ ସହଯୋଗ ଅଧିକ ସୁଦୃଢ଼ ହୋଇପାରିଛି. ବିହାରରେ 4,500 ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପଦବୀ ପୂରଣ ପାଇଁ ହୋଇଥିବା ନିଯୁକ୍ତି ପରୀକ୍ଷାକୁ ବାତିଲ କରାଯାଇଛି. ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତା ଅଭିଯୋଗ ଆଧାରରେ ପରୀକ୍ଷାକୁ ବାତିଲ କରାଯାଇଥିବା ଜଣାପଡ଼ିଛି. ବିହାର ରାଜ୍ୟ ସ୍ୱାସ୍ଥ୍ୟ ସମିତି କହିଛି, ପରୀକ୍ଷାର ପରବର୍ତ୍ତୀ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ. ସୂଚନାଯୋଗ୍ୟ, ପାଟନାର 12 ପରୀକ୍ଷା କେନ୍ଦ୍ରରେ ଗତ 2 ଧରି ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା. ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ବିହାର ପୁଲିସ୍ର ଅର୍ଥନୈତିକ ଅପରାଧ ୟୁନିଟ୍ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଚଢ଼ାଉ କରିଥିଲା. ୟୁନିଟ୍ର ଡିଆଇଜି ଏମ୍ଏସ୍ ଧିଲୋ କହିଛନ୍ତି ଏହି ମାମଲାରେ 37 ଜଣଙ୍କୁ ଗିରଫ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ଏଟିସି ପାକିସ୍ତାନ ତେହେରିକ ଇନ୍ସାଫ୍ ଦଳର ନେତାଙ୍କୁ ମିଶାଇ 93 ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି। ସେମାନଙ୍କ ମଧ୍ୟରେ ଦଳର ପ୍ରତିଷ୍ଠାତା ଇମ୍ରାନ୍ ଖାଁ, ତାଙ୍କ ପତ୍ନୀ ବୁସରା ବିବି, ଖାଇବର ପଖତୁନ୍ଖ୍ୱା ମୁଖ୍ୟମନ୍ତ୍ରୀ ଅଲି ଅମିନ୍ ଗଣ୍ଡାପୁର ପ୍ରମୁଖ ଅଛନ୍ତି। ଇସ୍ଲାମାବାଦରେ ନିକଟରେ ହୋଇଥିବା ବିକ୍ଷୋଭ ସମୟରେ ହିଂସା ଏବଂ ଦଙ୍ଗା ଅଭିଯୋଗ ଆଧାରରେ ଏହି ଗିରଫ ପରୱାନା ଜାରି କରାଯାଇଛି। ସୂଚନାଯୋଗ୍ୟ, ଦଳ ପକ୍ଷରୁ ଇମ୍ରାନ୍ଙ୍କ ମୁକ୍ତି ଏବଂ ବିଭିନ୍ନ ପ୍ରସଙ୍ଗ ନେଇ ସମ୍ପ୍ରତି ସଂଘଟିତ ବିକ୍ଷୋଭରେ ହିଂସାକାଣ୍ଡରେ ଜଣେ ପୁଲିସ୍ କର୍ମୀ ଏବଂ 3 ଜଣ ପାକିସ୍ତାନ ରେଞ୍ଜର୍ସ ସଦସ୍ୟଙ୍କୁ ମିଶାଇ 6 ଜଣଙ୍କର ମୃତ୍ୟୁ ଘଟିଥିଲା। ପାକିସ୍ତାନ ଆତଙ୍କବାଦ ନିରୋଧୀ ଆଇନ ଏବଂ ଅନ୍ୟାନ୍ୟ ଆଇନ ଆଧାରରେ ଜାମିନ ବିହୀନ ଗିରଫ ପରୱାନା ଜାରି ପାଇଁ ପୁଲିସ୍ ପକ୍ଷରୁ ଆଗତ ମାମଲାକୁ ଏଟିସି ବିଚାରପତି ଗ୍ରହଣ କରିଛନ୍ତି। ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିଚେଲ୍ ବାର୍ନିୟର ସଂସଦରେ ଆସ୍ଥା ଭୋଟ୍ର ସମ୍ମୁଖୀନ ହୋଇଛନ୍ତି। ସାମାଜିକ ସୁରକ୍ଷା ବଜେଟ୍ ବିଲ୍ ପାରିତ ପାଇଁ ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରିପ୍ରେକ୍ଷୀରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଏହି ବିଲ୍କୁ ପାରିତ କରିବା ପାଇଁ ସଦସ୍ୟଙ୍କର ଭୋଟ୍ ନିଆଯିବ ନାହିଁ ବୋଲି ସେ କହିଛନ୍ତି। ଦକ୍ଷିଣପନ୍ଥୀ ଏବଂ ବାମପନ୍ଥୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନ କରିବାକୁ ସଂଖ୍ୟାଲଘୁ ସରକାରର ନେତୃତ୍ୱ ନେଇଥିବା ପ୍ରଧାନମନ୍ତ୍ରୀ ବାର୍ନିୟର ସଂସଦ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ସିରିଆର ଆଲେପୋ ଏବଂ ଇଦ୍ଲିବ୍ରେ ଉତ୍ତରାଞ୍ଚଳରେ ବିଦ୍ରୋହୀ ଗୋଷ୍ଠୀ ବିପକ୍ଷରେ ସେନାର ଅଭିଯାନ ଜୋରଦାର ହୋଇଛି। ସଶସ୍ତ ବାହିନୀ ଜେନେରାଲ୍ କମାଣ୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ରୁଷ ସେନାର ସମର୍ଥନରେ ଆକ୍ରମଣକୁ ଅଧିକ ତୀବ୍ର କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ 400ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଆକାଶମାର୍ଗ ଏବଂ ସ୍ଥଳଭାଗ ଆକ୍ରମଣରେ ବିଦ୍ରୋହୀଙ୍କର 5ଟି କମାଣ୍ଡ ସେଣ୍ଟର ଏବଂ 7ଟି ଅସ୍ତ୍ରଶସ୍ତ ଭଣ୍ଡାର ଧ୍ୱଂସ ହୋଇଛି ବୋଲି ସିରିଆ ସେନା ପକ୍ଷରୁ ସୂଚନା ଦିଆଯାଇଛି। ବିଭିନ୍ନ ସହର ଏବଂ ଗାଁକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବିଦ୍ରୋହୀ ଗୋଷ୍ଠୀର ଘୋଷଣାକୁ ସେନାବାହିନୀ ଖଣ୍ଡନ କରିବା ସହିତ ଏହା ଏକ ମିଥ୍ୟା ପ୍ରଚାର ବୋଲି କହିଛି। ଛତିଶଗଡ଼ରେ ମହାନଗର ନିଗମ ମେୟର ଏବଂ ସହରାଞ୍ଚଳ ନିଗମର ଅଧ୍ୟକ୍ଷଙ୍କୁ ସିଧାସଳଖ ମତଦାନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ କରାଯିବ। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଅଧ୍ୟକ୍ଷତାରେ ଗତକାଲି ରାୟପୁରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ପୂର୍ବରୁ ଏଥିପାଇଁ ପରୋକ୍ଷ ବ୍ୟବସ୍ଥା ରହିଥିଲା। କ୍ୟାବିନେଟ୍ ବୈଠକରେ ସହରାଞ୍ଚଳ ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ 50% ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅନ୍ୟାନ୍ୟ ପଛୁଆବର୍ଗ କଲ୍ୟାଣ ଆୟୋଗଙ୍କ ରିପୋର୍ଟ ଆଧାରରେ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ପର୍ଯ୍ୟଟନ କ୍ଷେତ୍ରକୁ ଶିଳ୍ପର ମାନ୍ୟତା ଦେବାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ଜଣାପଡ଼ିଛି। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ୍କୁ ପ୍ରଶିକ୍ଷଣ ଦେବା ପାଇଁ ପାଖାପାଖି 20 ଜଣ ପୂର୍ବତନ ସୈନିକଙ୍କୁ ନିୟୋଜିତ କରାଯିବ। ଏନ୍ସିସିର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ଗୁରବୀର ପାଲ୍ ସିଂ ଆକାଶବାଣୀ ସମ୍ଭାଦ ବିଭାଗକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଏନ୍ସିସି କ୍ୟାଡେଟ୍ମାନେ ଅତ୍ୟନ୍ତ ଉତ୍ସାହର ସହିତ ଅଗ୍ନିବୀର ଯୋଜନାରେ ଅଂଶଗ୍ରହଣ କରୁଛନ୍ତି। ସେନାରେ ଯୋଗଦେବାକୁ ଚାହୁଁଥିବା କ୍ୟାଡେଟ୍ମାନଙ୍କୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ତାଲିମ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ପ୍ରଶିକ୍ଷଣ ସମୟରେ କ୍ୟାଡେଟ୍ମାନଙ୍କୁ ଅଭିନବ ତଥା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସମ୍ପର୍କରେ ଅବଗତ କରାଯାଇଥାଏ। ସେ କହିଛନ୍ତି, ଏନ୍ସିସି କ୍ୟାଡେଟ୍ମାନେ ପରିବେଶ ସୁରକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ଦେଶର 428 ଲକ୍ଷ ହେକ୍ଟର ଜମିରେ ରବି ଫସଲ ଚାଷ କରାଯାଉଛି ବୋଲି ସରକାର ସୂଚନା ଦେଇଛନ୍ତି। କୃଷି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି, ଗତବର୍ଷ ଏହି ସମୟରେ 187.97 ଲକ୍ଷ ହେକ୍ଟର ଜମିରେ ଗହମ ଚାଷ ହୋଇଥିବାବେଳେ ଚଳିତ ବର୍ଷ 200 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଗହମ ଚାଷ କରାଯାଉଛି। ପୁରୁଷ ହକି ଜୁନିୟର ଏସିଆ କପ୍ 2024 ପ୍ରତିଯୋଗିତାରେ ଆଜି ସେମିଫାଇନାଲ୍ରେ ପୂର୍ବଥରର ଚାମ୍ପିୟନ୍ ଭାରତ ମାଲେସିଆକୁ ଭେଟିବ। ଏହି ମ୍ୟାଚ୍ ଓମାନ୍ର ମାସ୍କଟ୍ ହକି ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 8:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ପାକିସ୍ତାନ ଏବଂ ଜାପାନ ମଧ୍ୟରେ ମୁକାବିଲା ହେବ। ଆସନ୍ତାକାଲି ଏହି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଭିନ୍ନକ୍ଷମ ସଶକ୍ତିକରଣ ଦିଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନକୁ ଆଜି ଜାତୀୟ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଚଣ୍ଡିଗଡ଼ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ କରିବେ ସମୀକ୍ଷା। ବିହାରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପଦବୀ ପୂରଣ ପାଇଁ ହୋଇଥିବା ନିଯୁକ୍ତି ପରୀକ୍ଷା ବାତିଲ ଏବଂ ପୁରୁଷ ହକି ଜୁନିୟର ଏସିଆ କପ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ମାଲେସିଆ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।